ନମସ୍କାର, ମୁଁ ଅସୀମା ପଣ୍ଡା। ଓଡ଼ିଆ ଶଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ପବିତ୍ର ଦଶହରା ଉପଲକ୍ଷେ ଗୋଟେ ବହୁତ ସୁନ୍ଦର ମାଆଙ୍କର ଭଜନ ରେକର୍ଡ଼ିଂ ହେଲା, ଦୁର୍ଗା ମାଆଙ୍କର ଭଜନ। ଯେଉଁ ଗୀତଟିକୁ ଲେଖିଛନ୍ତି ଗୀତିକାର ନିହାର ପ୍ରିୟାଶିଷ ଏବଂ ସଙ୍ଗୀତରେ ସଜେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ସୌଭାଗ୍ୟ ମିଶ୍ର। ଆଶା କରୁଛି ଗୀତ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ। ବହୁତ ସୁନ୍ଦର ହେଇଛି ଗୀତର ଲେଖା ଏବଂ ସଙ୍ଗୀତ। ଆଶା କରୁଛି ସମସ୍ତଙ୍କ ହୃଦୟକୁ ଛୁଇଁବ ଏ ଗୀତ।